ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଜିଏସ୍ଟି ସଂସ୍କାର ଦେଶର ଆର୍ଥିକ ଅସ୍ମିତାକୁ ସୁଦୃଢ଼ କରିବା ଦିଗରେ ବୈପ୍ଳବିକ ପଦକ୍ଷେପ, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଥିବା ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ବାୟୋମେଟ୍ରିକ୍ ଉପସ୍ଥାନକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର। ଏବଂ ରାଜ୍ୟରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଜିଏସ୍ଟି ପରିଷଦ ବୈଠକରେ ଜିଏସ୍ଟି ସଂସ୍କାର ପାଇଁ ନିଆଯାଇଥିବା ପଦକ୍ଷେପ ଦେଶରେ ବ୍ୟବସାୟ ବାଣିଜ୍ୟ ବୃଦ୍ଧି କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହେବ। ଏହା ଦେଶର ଆର୍ଥିକ ଅସ୍ମିତାକୁ ସୁଦୃଢ଼ କରିବା ଦିଗରେ ଏକ ବୈପ୍ଳବିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱରରେ ଆଜି ଏକ ସାହିତ୍ୟ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶା ପାଇଁ 4,000 କୋଟି ଟଙ୍କାର ସେମି କଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ମଧ୍ୟ ବହୁ ଶିଳ୍ପପତିଙ୍କ ସହ ଆଲୋଚନା ସମୟରେ ସେମାନେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ପାଇଁ ଆଗ୍ରହୀ ଅଛନ୍ତି। ଆସନ୍ତା 2 ବର୍ଷ ମଧ୍ୟରେ ରାଜ୍ୟ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପେଣ୍ଠସ୍ଥଳୀରେ ପରିଣତ ହେବାକୁ ଯାଉଛି। ମହିଳା ଓ କୃଷକମାନଙ୍କ ସାମାଜିକ ସୁରକ୍ଷା ଓ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଆସନ୍ତା କିଛି ମାସ ମଧ୍ୟରେ ବିକାଶର ଏକ ନୂଆ ଯୁଗ ସୃଷ୍ଟି ହୋଇଛି। ଏହି ଆତ୍ମବିଶ୍ୱାସ ଓ ଓଡ଼ିଆ ଅସ୍ମିତା 2036 ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। ଏହାସହ 2047 ବିକଶିତ ଭାରତ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝି କହିଛନ୍ତି, ବର୍ତ୍ତମାନର ଯୁଗରେ ସାହିତ୍ୟିକମାନଙ୍କ ଆଗରେ ଅନେକ ଆହ୍ୱାନ ରହିଛି। ପ୍ରତିକୂଳତାକୁ ଲଙ୍ଘନ କରି ଅବ୍ୟବସ୍ଥାକୁ ବିରୋଧ କରି ସଂସ୍କାର ଓ ସାଂସ୍କୃତିକ ଚେତନାର ସମର୍ଥନ କରିବା ହେଉଛି ସାହିତ୍ୟିକମାନଙ୍କ ଆଭିମୁଖ୍ୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ବିକାଶ ପାଇଁ ଉଦ୍ୟମ ଜାରି ରଖିବାକୁ ସାହିତ୍ୟିକମାନଙ୍କୁ ଆହ୍ୱାନ ଦେଇଛନ୍ତି।
ଇଣ୍ଡୋ ୟୁରୋପୀୟ ଭାଷା ପରିବାରର ଭାରତୀୟ ଆର୍ଯ୍ୟ ଭାଷା ଶାଖାର ଏକ ବରିଷ୍ଠ ସୁଦୂର ପ୍ରାଚୀନ ପ୍ରାଚୀନ ଭାଷା ହେଉଛି ଆମ ଓଡ଼ିଆ ଭାଷା। ଖ୍ରୀଷ୍ଟପୂର୍ବ 1ମ ଶତାବ୍ଦୀ ସମୟର ଖାରବେଳଙ୍କ ହାତୀଗୁମ୍ଫା ଶିଳାଲିପି, 3ୟ ଶତାବ୍ଦୀର ଧଉଳି ଓ ଜୌଗଡ଼ ବୌଦ୍ଧପୀଠର ବିଭିନ୍ନ ଉପାଦାନ, ବହୁ ପ୍ରାଚୀନ ଅଭିଲେଖ, ତାମ୍ରଫଳକ, ଅନୁଶାସନ, ପୁରୁଣା ପୋଥି ଓ ବିଭିନ୍ନ ତାଳପତ୍ର ଖେଦାରୁ ଆମ ଓଡ଼ିଆ ଭାଷା କେତେ ପୁରୁଣା ତାହା ନିଶ୍ଚିତ ଭାବରେ ପ୍ରମାଣିତ କରୁଛି।
ଭୁବନେଶ୍ୱର ୟୁନିଟି 4 ସ୍ଥିତ ଓଡ଼ିଶା ବିଧାନସଭାର ପୁରାତନ ଅତିଥି ଭବନର ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ ଏବଂ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଅଟ୍ଟାଳିକାର ସମ୍ପ୍ରସାରଣ ପାଇଁ 3,08,00,000 ଟଙ୍କା ଖର୍ଚ୍ଚ ହେବ। ଏହାର ନିର୍ମାଣ କାର୍ଯ୍ୟ 2026 ମାର୍ଚ୍ଚ 31 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱରରେ ରାସ୍ତା ମରାମତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦୁର୍ଗାପୂଜା ପୂର୍ବରୁ କଟକ, ଭୁବନେଶ୍ୱର ଏବଂ ଅନ୍ୟ ସହରର ରାସ୍ତା ମରାମତି ନେଇ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ଶ୍ରୀ ହରିଚନ୍ଦନ କହିଛନ୍ତି, ଆସନ୍ତା 20 ପୂର୍ବରୁ ରାସ୍ତା ମରାମତି କାର୍ଯ୍ୟ ଶେଷ ହେବ। ପୌରପାଳିକା ଓ ମହାନଗର ନିଗମ ସହ ମିଶି ଆଜିଠୁ ମରାମତି କାର୍ଯ୍ୟ ଆରମ୍ଭ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାରେ ସଡ଼କ ସଂଯୋଗୀକରଣ ବ୍ୟବସ୍ଥା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୁଣା ପିପିଲି କୋଣାର୍କ ରାସ୍ତାକୁ 7 ମିଟରରୁ 10 ମିଟର ପର୍ଯ୍ୟନ୍ତ ଅଧିକ ପ୍ରଶସ୍ତ କରିବା, ପିପିଲି କୋଣାର୍କକୁ ନୂଆ ଗ୍ରୀନ୍ଫିଲ୍ଡ କରିଡର ସହ ସଂଯୋଗ କରିବା ନେଇ ଆଲୋଚନା ହୋଇଥିଲା। ଏଥିସହ ପୁରୀ ସହର ଭିତରେ ଥିବା ବିଭିନ୍ନ ରାସ୍ତାର ପ୍ରଶସ୍ତୀକରଣ, ନିମାପଡ଼ା 4 ଛକଠାରୁ ଅସ୍ତରଙ୍ଗ ଏବଂ ଜଲାରପୁରଠାରୁ 4 ଛକ ପର୍ଯ୍ୟନ୍ତ 4 ଲେନ୍ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ଚାଷୀମାନଙ୍କ ନିମନ୍ତେ ମହଜୁଦ ଅଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚାଷୀମାନେ କୌଣସି ଗୁଜବରେ ପ୍ରଭାବିତ ନ ହୋଇ ବଜାରରୁ ଆବଶ୍ୟକ ମତେ ସାର ସଂଗ୍ରହ କରିପାରିବେ। ଏ ସମ୍ପର୍କରେ କଳା ବଜାର ରୋକିବାକୁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର କାର୍ଯ୍ୟାଳୟମାନଙ୍କରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ସମୟାନୁବର୍ତ୍ତିତା ଏବଂ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରି ତୁରନ୍ତ ଅଗ୍ରଗତିର ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରତ୍ୟେକ ସରକାରୀ ଅନୁଷ୍ଠାନ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବିଏସ୍ଏନ୍ଏଲ୍ ନେଟ୍ୱାର୍କର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ପତ୍ର ଲେଖାଯାଇଛି। ପତ୍ରରେ ଉଲ୍ଲେଖ ରହିଛି, ଟେଲି କମ୍ୟୁନିକେସନ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍କୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ମଞ୍ଜୁର କରିଛନ୍ତି। ଏହି ପ୍ୟାକେଜ୍ ମାଧ୍ୟମରେ ବିଶେଷକରି ଲୋକଙ୍କୁ ବିଏସ୍ଏନ୍ଏଲ୍ ନେଟ୍ୱାର୍କରେ 4G ଓ 5G ସୁବିଧା ଉପଲବ୍ଧ କରାଇବା ଦିଗରେ ଖର୍ଚ୍ଚ କରାଯିବ। ଏହାଦ୍ୱାରା ରାଜସ୍ୱ ଆଦାୟ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଜିଏସ୍ଟିରେ ସଂସ୍କାର ଦ୍ୱାରା ବିଭିନ୍ନ ପ୍ରମୁଖ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହେବା ନେଇ ଆକଳନ କରାଯାଉଛି। ଚମଡ଼ା, ଜୋତା, କାଗଜ, ବୟନଶିଳ୍ପ, ହସ୍ତଶିଳ୍ପ, ଖେଳନା, ଲଜିଷ୍ଟିକ୍ ପରି ଅତ୍ୟାବଶ୍ୟକୀୟ ଶିଳ୍ପକୁ ଏହି ସଂସ୍କାର ବ୍ୟବସ୍ଥାରେ ସାମିଲ କରାଯାଇଛି। ଅନେକ ସାମଗ୍ରୀରେ ଜିଏସ୍ଟି ସ୍ଲାବ 5% ହ୍ରାସ କରାଯାଇଛି। ଏ ସମ୍ପର୍କରେ ବରଗଡ଼ର ମନୋରମା ସାହୁ କହିଛନ୍ତି,
ଆମେ ବୁକ୍ ର ସାମଗ୍ରୀ ଯେନ୍ ଘିନୁଛୁ, ଖାତା ବହି, ଯେନ୍ ସାମାନ ଇରେଜର, ପେନ୍, ପେନ୍ସିଲ, ହେଟାକେ ଆମକୁ ଜିଏସ୍ଟି ଦବାକେ ପଡୁଥିଲା। ଏବେ ସରକାର ହେଟାକେ କମେଇ ଦେଇଛନ୍, ଜିଏସ୍ଟି ଦବାକେ ନା ପଡେ, ଯେନ୍ ଫଳରେ ଯେନ୍ ମିଡିଲ୍ କ୍ଲାସ୍ ଲୋକ ଅଛନ୍ ସେମାନଙ୍କୁ ବହୁତ ଅସୁବିଧା ହଉଥିଲା। ପିଲାମାନେ ଚାହୁଁଥିଲେ ବି ପ୍ରୋବ୍ଲେମ୍ ବହୁତ ଫେସ୍ କରୁଥିଲେ, ଆଉ ସେଟାକେ ଆଉ ନା ପଡେ।
ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ଆଇସିଏଆର୍ ସିଆଇଡବ୍ଲ୍ୟୁଏରେ ସମାବେଶୀ ପଦ୍ଧତି ମାଧ୍ୟମରେ ପ୍ରାଣୀ ସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋହାହନ ଦେବା ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂସ୍ଥାନର ନିର୍ଦ୍ଦେଶକ ଡକ୍ଟର ମୃଦୁଳା ଦେବୀ ମହିଳାଙ୍କ ସଶକ୍ତିକରଣ ପାଇଁ ଲିଙ୍ଗଗତ ସମାବେଶୀ ପଦ୍ଧତି ଉପରେ ଗୁରୁତ୍ୱାରୋପ କରିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟର 26 ଜିଲ୍ଲାର ଗୋଖାଦ୍ୟ ବିକାଶ ଅଧିକାରୀମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ପୌରପାଳିକା ପକ୍ଷରୁ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସ୍ୱଚ୍ଛ ସର୍ବେକ୍ଷଣ 2025 ନିମନ୍ତେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବିଧାୟକ ଗୌରୀଶଙ୍କର ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୂଆପଡ଼ା ଜିଲ୍ଲା ଡୁଆଝର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ସ୍ୱାତି ସ୍ୱାଗତିକା ବୁଡେକ୍ ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେହିଭଳି କନ୍ଧମାଳ ଜିଲ୍ଲା ଦୟାନନ୍ଦ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନେନ୍ଦ୍ର ସାମଲଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ମିଳିଛି। ପୂର୍ବତଟ ରେଳବାଇ ପକ୍ଷରୁ ଲିଙ୍କ୍ ଟ୍ରେନ୍ ବିଳମ୍ବରେ ଚାଲିବା ଯୋଗୁଁ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ୍ର ସମୟକୁ ପୁନଃ ନିର୍ଦ୍ଧାରଣ କରାଯାଇଛି। ପୂର୍ବରୁ ଟ୍ରେନ୍ଟି ଦିନ ଗୋଟାଏ 40 ମିନିଟ୍ରେ ଗନ୍ତବ୍ୟସ୍ଥଳରୁ ଛାଡ଼ିବାକୁ ଥିବାବେଳେ ବର୍ତ୍ତମାନ ସନ୍ଧ୍ୟା 6:40ରେ ଭୁବନେଶ୍ୱର ଯାତ୍ରା ଆରମ୍ଭ କରିବ। ଏହି ପରିବର୍ତ୍ତନ କେବଳ ଆଜି ପାଇଁ କରାଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପାଣିପାଗ, ରାଜ୍ୟର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର 20 ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବୁଢ଼ାବଳଙ୍ଗ, ବୈତରଣୀ ସମେତ ପ୍ରମୁଖ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଆଗାମୀ 7 ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବା ନେଇ ଆଶା କରାଯାଉଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି,
ଟୋଟାଲ 24 ଗେଟ୍ରେ ବର୍ତ୍ତମାନ ମାନେ ବନ୍ୟା ଜଳ ନିଷ୍କାସନ ମଧ୍ୟ ହେଉଛି। ଦିନ 9 ବେଳେ ରିଜର୍ଭର ଲେଭେଲ ଥିଲା 626.35 ଫିଟ। ଆପଣ ଜାଣିଛନ୍ତି ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି 630 ଫିଟ, ଆଉ ସେତେବେଳେ 3,85,000 କ୍ୟୁସେକ୍ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିଲା ଏବଂ 4,24,000 କ୍ୟୁସେକ୍ 24 ଗେଟ୍ ଦେଇକରି, ପାୱାର ହାଉସ୍ ଦେଇକରି, କେନାଲ ଗୁଡ଼ା ଦେଇକରି ନିଷ୍କାସନ
ହେଉଥିଲା। ଜିଏସ୍ଟି ସଂସ୍କାର ଦେଶର ଆର୍ଥିକ ଅସ୍ମିତାକୁ ସୁଦୃଢ଼ କରିବା ଦିଗରେ ବୈପ୍ଳବିକ ପଦକ୍ଷେପ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଥିବା ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ବାୟୋମେଟ୍ରିକ୍ ଉପସ୍ଥାନକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର। ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଜାରି, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।